ଆଚ୍ଛା ଭାଇ ଟିକେ ଶୁଣିବେ, ଏଇ ମିଶ୍ର ବାବୁଙ୍କ ଘରଟା କୋଉଠି?
ସେଇଠି ବା,
ସେଇଠି।
ହଁ
ଥ୍ୟାଙ୍କ ୟୁ।
ଖାଇବା ବନେଇକି ରଖିଥିବୁ, ମୁଁ ଆସିଲେ ଖାଇବି।
ଖାଇକି ଯାଇଥାନ୍ତୁ ନା ଭାଇ, ଖାଇବା।
ନମସ୍କାର ଭାଇ।
ନମସ୍କାର, କିଏ ଆପଣ?
ହାଇ।
ହାଇ,
ଜାଣିଛୁ ୟାଙ୍କୁ?
ମୋ ସହ ପଢ଼ୁଥିଲା କଲେଜରେ।
ଏଠି କାହିଁକି ଆସିଛନ୍ତି
ଭାଇ? ଟୁ ବି ଭେରି ଅନେଷ୍ଟ, ଆମେ ଦୁଇଜଣ ଦୁଇଜଣଙ୍କୁ ବହୁତ ଭଲ ପାଉ, ଆଉ ଏଇଠିକି ମୁଁ ଏଥିପାଇଁ ଆସିଛି ଯେ ଆପଣଙ୍କ ପରମିଶନ ନେବି ବାହାଘର ପାଇଁ। ଇଭେନ୍ ଏବେ ନୂଆ ନୂଆ ମୋର ଜବ୍ ବି ହେଇଯାଇଛି, ଆଇ ହାଭ୍ ଦ ଆପଏଣ୍ଟମେଣ୍ଟ ଲେଟର, ଫେବୃଆରୀ 15 ଦିନ ଜଏନିଂ ଅଛି।
ଭଲ ପାଇଥିଲ ନିଜ ଇଚ୍ଛାରେ, ବାହା ହବ ମୋ ଇଚ୍ଛାରେ, 15 ଯାଏଁ ଏଇଠି ରହିବ, ମୋ ମନ ବଦଳିଲେ ଦେଖିବି।
ଓକେ ଭାଇ।
କୁଆଡ଼େ?
ଏଇ ଭିତରକୁ।
ଏଇଠି ରହିବ ତମେ, ତାକୁ ଭିତରକୁ ଯିବାକୁ ଦେବୁ।
ଏଇଠି
ଦେଖିଦେଲେ ମୁଁ ଥରେ, ଜିତୁଥିବା ବାଜିକୁ ମୁଁ ତୋ ପାଖରେ ହାରେ। ସବୁଥର ପରି ଏଥର ଫଗୁଣ, ଛୁଇଁବାକୁ ତତେ ପକେଇଛି ରାଣ। ତୁ ମୋତେ ଭଲ ପାଉ ବୋଲି କହିଯା, ଏଥର ଫଗୁଣେ ବଜେଇବି ବାଜା, ଘରଟେ ତୁ ମୋତେ ଭଲ ପାଇଯା। ଯେବେ ଦେଖେ ମୁଁ ତତେ ରେ, ଚାହିଁଲେ କହିପାରେ ନା ତତେ କେତେ ଭଲ ପାଏ ମୁଁ। ଏତେ ଗାଈ ତତେ ଚାହେଁ ମୁଁ କେ ଜାଣି, ଜୀବନ ଦେବି ସମୁଛାଉଣି, ମନକୁ ତୁ ମୋ ପାଖରେ ବନ୍ଧା ରଖିଯା। ଏଥର ଫଗୁଣେ ବଜେଇବି ବାଜା, ଘରଟେ ତୁ ମୋତେ ଭଲ ପାଇଯା। ସବୁ ତୋ ହୃଦୟରୁ ଏବେ ଏବେ ମନ ଲାଜେ। ମୋତେ ଭଲ ପାଇଯ।
ଗୁଡ୍ ମର୍ଣ୍ଣିଂ ଭାଇ, ସକାଳୁ ସକାଳୁ ଜଗିଂ।
ଏବେ ବାହାରିଲେ ହିଁ କାଲି ତମେ ଟାଇମ୍ରେ ପହଞ୍ଚି ପାରିବ।
କିନ୍ତୁ ଭାଇ, ମୋତେ ତ ଏଇଠି 15 ଯାଏଁ ରହିବାର ଥିଲା ନା।
ମୋ ଭଉଣୀ ୱେଟ୍ କରିଯିବ, କିନ୍ତୁ ଜବ୍ ନୁହଁ। ମୋ ଭଉଣୀକୁ ତମଠୁ ଭଲ ପିଲା ମିଳିବନି।
ଥ୍ୟାଙ୍କ୍ ୟୁ।